ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଯୋଗ ସମାସ୍ତି ସକାରାତ୍ମକ ପରିବର୍ତ୍ତନ ଆଣିପାରିଛେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଆଉ ସମାଜ ଲାଗି ଯୋଗର ବାର୍ତ୍ତାକେ ନେଇକରି ଆଜି ସାରା ପୃଥିବୀନ ପାଳନ କରାଯାଉଛେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତୀୟ ହକି ଦଳର ସ୍ପନ୍ସରସିପ୍କେ ଅତକା 3 ବର୍ଷ ବଢ଼ାଯିବା କହିଲେ ମୁଖ୍ୟମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀନ ଆଇବାକାଲ ହେବା ଦେବସ୍ନାନ ପୂର୍ଣ୍ଣିମା ନୀତି। ଆଉ ପଶ୍ଚିମ ଓଡ଼ିଶାର 6 ଜିଲ୍ଲା ସହିତ ରାଜ୍ୟର 24 ଜିଲ୍ଲାକେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥର ପୂରା ଖବର। ସାରା ପୃଥିବୀନ ଯୋଗ ପ୍ରତି ଅତକା ଲୋକ ଆକର୍ଷିତ ହେଉଛନ୍। ଯୋଗ ଖାଲି ଗୋଟିଏ ବିଦ୍ୟା ନୁହେଁ, ବିଜ୍ଞାନ ଆଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନିଜର ଆଉ ସମାଜ ଲାଗି ଯୋଗର ବାର୍ତ୍ତାକେ ନେଇକରି ଆଜି ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଥିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ କହିଛନ୍ ଯୋଗ ରୋଜଗାରର ମାଧ୍ୟମ ସାଜିଛି। ଯୋଗ ପର୍ଯ୍ୟଟନ ଆଡ଼କେ ଖାସ୍ କରି ବିଦେଶ ନଥିବା ଲୋକମାନେ ଆକର୍ଷିତ ହେଉଛନ୍। ଯୋଗ ଉପରେ ବିଶ୍ୱସ୍ତରଠି ଗବେଷଣା କରାଯାଉଛି। ଯୋଗ ସମାଜଟି ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍ତି ଯେ ଯୋଗ ଭାରତୀୟ ସଂସ୍କୃତିର ଅମୂଲ୍ୟ ଉପହାର, ଯେନ୍ଟାକି ସାରା ପୃଥିବୀକେ ସ୍ୱାସ୍ଥ୍ୟ ଦିଗେ ସଚେତନ କରୁଛେ। ସୁସ୍ଥ ମନ ଆଉ ଶରୀର ଲାଗି ଯୋଗକେ ଜୀବନଶୈଳୀର ଗୋଟିଏ ଅଂଶ ଭାବେ ବିବେଚନା କରବାର ଦରକାର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କହିଛନ୍ତି ଯେ ନୂଆ ଓଡ଼ିଶା ଆଉ ସୁସ୍ଥ ଓଡ଼ିଶା ଗଠନ ଦିଗେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ ଜରିଆରେ ଗୋଟିଏ ସୁସ୍ଥ ସମାଜ ଗଠନ ଲାଗି ଯେନ୍ ଉଦ୍ୟମ ମୂଲ ହୋଇଛେ ସେଟାକେ ସମାଜର ସବୁ ସ୍ତରକେ ନେବାର ଲାଗି ଚେଷ୍ଟା ଜାରି ରହିବା ବୋଲି ଶ୍ରୀ ମାଝୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍ତି ଯେ ଯୋଗ ଆମକୁ ଶାରୀରିକ ମାନସିକ ଆଉ ଆଧ୍ୟାତ୍ମିକ ଭାବେ ସୁସ୍ଥ ରହିବାର ସାହାଯ୍ୟ କର୍ସି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆପଲ୍ଲୀର କସ୍ତୁରବା ସ୍କୁଲ ଖେଲ ପଡ଼ିଆନୁ ହୋଇଥିବା ଯୋଗ ଦିବସ ସମାରୋହଟି ଉପସ୍ଥିତ ଥିଲେ। ସେନ୍ତା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ ସାଂସଦ ସମ୍ବିତ ପାତ୍ର କୋଣାର୍କଠାରେ ଆଉ ବାଚସ୍ପତି ସୁରମା ପାଢ଼ୀ ନୟାଗଡ଼ ଜିଲ୍ଲାସ୍ତରୀୟ ସମାରୋହଟି ଯୋଗ ଦେଇଥିଲେ। ସମ୍ବଲପୁରର ଭିଏସ୍ଏସ୍ ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛେ। ଏହି ସମାରୋହଟି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇତାର ସହିତ ଭିନ୍ ଭିନ୍ ଅନୁଷ୍ଠାନ ଛାତ୍ରଛାତ୍ରୀ ଆର୍ ଲୋକମାନେ ସମାରୋହଟି ଯୋଗ କରିଥିଲେ। ବୌଦ୍ଧ ଜିଲ୍ଲାର ଟାଉନ୍ହଲ୍ଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ଜିଲ୍ଲାର ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ ଜବାହର ନବୋଦୟ ବିଦ୍ୟାଳୟ ସହିତ ଭିନ୍ ଭିନ୍ ଜାଗାନ ଯୋଗ ପ୍ରାଣାୟମ କରାଯାଇଛି। ସେନ୍ତା ବୌଦ୍ଧ ରାମନାଥ ମନ୍ଦିର ହୋଇଥିବା ଯୋଗ ଦିବସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ରାମେଶ୍ୱର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଛି। ଏଥି ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଯୋଗ ଦିବସ ପାଳିତ ହୋଇଛି। ଏଥି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ଆଉ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିକରି ଯୋଗ କରିଥିଲେ। ବଲାଙ୍ଗୀର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥି ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ସେନ୍ତା ଟିଟିଲାଗଡ଼ କଣ୍ଟାବାଞ୍ଜି ସହିତ ଭିନ୍ ଭିନ୍ ଜାଗାନ ଯୋଗ ଶିବିର ହୋଇଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମା ନ୍ୟାସନାଲ୍ କଲେଜ ପରିସର ନେହେରୁ ଯୁବକେନ୍ଦ୍ର ଆଉ କଲେଜର ମିଳିତ ଆନୁକୂଲ୍ୟଟି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ଏଥି ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ଆଘର ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିଲେ। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମଠାରେ ହୋଇଥିବାର ଆନ୍ତର୍ଜାତୀୟ ଯୋଗ ଦିବସ ସମାରୋହଟି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥି ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇଥିଲେ। ଏହି ଅବସରରେ ସବୁଦିନ ଯୋଗ କରବାର ଆର୍ ନିଜକେ ସୁସ୍ଥ ରଖବାର ଲାଗି ସଭେ ଶପଥପାଠ କରିଥିଲେ। ସମ୍ବଲପୁର ରେଲ ମଣ୍ଡଲ ତରଫ ରେଲବାଇ କମ୍ୟୁନିଟି ହଲ୍ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ରେଲ ମଣ୍ଡଲ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେନ୍ତା ସମ୍ବଲପୁର ରେଲ ମଣ୍ଡଲର ସବୁ ଷ୍ଟେସନ ଆଉ ୟୁନିଟ୍ ମାନକେ ବିଲ୍ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାରଙ୍କ ତରଫ 2036 ମସିହାତି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବଛର ପୂର୍ତ୍ତି ପାଳନ କରାଯିବା। ଏଥିଲାଗି ଭାରତୀୟ ହକିର ସ୍ପନ୍ସରସିପ୍କେ ଅତ୍କା 3 ବଛର ବଢ଼ାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଆର୍ ମହାସଚିବ ଭୋଳାନାଥ ସିଂ ଆଜି ଭେଟିଥିଲେ। ଏହି ସମୟଥି ଭାରତୀୟ ହକି ଦଳର ବିକାଶ ଉପରେ ଆଲୋଚନା ହୋଇଥିଲା। 2023 ମସିହାନୁ 10 ବଛର ଲାଗି ଭାରତୀୟ ହକି ଦଳକେ ଓଡ଼ିଶା ସରକାର ସ୍ପନ୍ସରସିପ୍ କରିବେ ବୋଲି ଆଗନୁ ଘୋଷଣା ହୋଇଥିବାର ବେଳେ ଇଟାକେ ଏଛେନ୍ 2036 ମସିହା ତକ୍ ବଢ଼ାବା ଲାଗି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍। ସେନ୍ତା ହକିର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ତରଫ ସବୁ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଆଇବା କାଲ ମହାପୁରୁମାନଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ହେବା। ଏଥିଲାଗି ପ୍ରଶାସନିକ ସ୍ତରଥି ସବୁ ବ୍ୟବସ୍ଥା କରାଯାଇଛି। ଶ୍ରୀଜୀଉମାନଙ୍କର ହାତୀ ବେଶକେ ଶୃଙ୍ଖଳିତ କରିବା ଲାଗି ସ୍ୱତନ୍ତ୍ର ନୀତିକାନ୍ତି ଧାରିଜ କରାଯାଇଛି। ପହପହ 4:30 ବଜେନୁ ମଙ୍ଗଳାର୍ପଣ ହେବାର ଉତ୍ତରୁ ସକାଳବେଳା 5 ବଜେନୁ 7 ବଜେ ଭିତରେ ଡୋର ଲାଗି ପୁଷ୍ପାଞ୍ଜଳି ହୋଇକରି ପହଣ୍ଡି ମୂଲ ହେବା। ସ୍ୱତନ୍ତ୍ର ନୀତିକାନ୍ତି ଉତ୍ତରୁ 12:20 12:45 ଭିତରେ ଜଳ ବିଜେ ଆଉ ସ୍ନାନ ନୀତି କରାଯିବା। ଉପରବେଳା 3 ବଜେ ଛେରା ପହଁରା, 3:40 ହାତୀ ବେଶ ଉତ୍ତରୁ ସଞ୍ଜବେଳା 7:30 ବଜେନୁ ସାହାଣ ମେଳା ଦର୍ଶନ ମୂଲ ହେବା। ରାତି 11:30 ବଜେନୁ ରାତି 2 ବଜେ ଭିତରେ ବାହୁଡ଼ା ପହଣ୍ଡି କରାଯିବା। ସ୍ନାନଯାତ୍ରାକେ ସୁରୁଖୁରୁତି ସାରବାର ଲାଗି 68 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି। ସମ୍ବଲପୁର ମହାନଗର ଇଲାକାନ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ବାର୍ତ୍ତି ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପ୍ତକ 59 ଜଣ ଜଣ୍ଡିସ ରୋଗୀ ଆକ୍ରାନ୍ତ ହୋଇଥିବାର ଚିହ୍ନଟ କରାଯାଇଛି। ଗୁପଚୁପ ଦହିବରା ଆଉ ଚୁସ୍କି ଖାଇବାରୁ ଇ ରୋଗ ହେଉଥିବାର ପ୍ରାଥମିକ ଭାବେ ଚିହ୍ନଟ ହୋଇଛି। ସେନ୍ତା ପିଏଚ୍ଡି ପାଇନ୍କେ ନେଇକରି ଭିଲ୍ ସନ୍ଦେହ କରାଯାଉଛି। ଏଥିଲାଗି ପାନିର ନମୁନା ସଂଗ୍ରହ କରାଯାଇକରି ପରୀକ୍ଷା ଲାଗି ପଠାଯାଇଛି। ରିପୋର୍ଟ ଆଇବାର ଉତ୍ତରୁ ସ୍ଥିତି ସ୍ୱଷ୍ଟ ହେବା ବୋଲି ପ୍ରଶାସନ ତରଫ କୁହାଯାଇଛି। ସିଆଡ଼େ ସଂକ୍ରମିତ ଇଲାକାନ ଘରକେ ଘର ବୁଲିକରି ସ୍ୱାସ୍ଥ୍ୟ ବିଭାଗ ତରଫ ସର୍ଭେ କାମ ଚାଲିଛି। ଏତା ସହିତ ସମକୁ ଦରକାରୀ ଚିକିତ୍ସା ସୁବିଧା ବିଲ୍ ଯୋଗାଇ ଦିଆଯାଉଛି। ଜଣ୍ଡି ସେଇଥିଲେ ବିଲ୍ ଏପ୍ତକ କେହି ଡାକ୍ତରଖାନାଥି ଭର୍ତ୍ତି ନାହିଁ ହେଇ। ଏସବୁ ସଂକ୍ରମିତ ସହରର କୁମ୍ଭାରପଡ଼ା, ସାଲିଆ ବଗିଚା, ପେନ୍ସନ ପଡ଼ା ଆର୍ ଧୁଆପଡ଼ା ଇଲାକାନୁ ଚିହ୍ନଟ ହୋଇଥିବାର ବେଳେ ଇଥି ଛୁଆମାନଙ୍କ ସଂଖ୍ୟା ଅତ୍କା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଥି ପ୍ରଧାନମନ୍ତ୍ରୀ ଲୋକଙ୍କଠାନୁ ଆଇବା 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାରଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 କି ଡାଏଲ କରିକି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରେଇ ପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଟି ତାର ପ୍ରସାରଣ କରାଯିବା। ପାଣିପାଗ ପଶ୍ଚିମ ଓଡ଼ିଶା ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼ ସହିତ ରାଜ୍ୟର 24 ଜିଲ୍ଲାକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ଏତାର ପ୍ରଭାବତି ଭିନ୍ ଭିନ୍ ଜିଲ୍ଲାର ବର୍ଷା ହେଉଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ସିଆଡ଼େ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ରାଜ୍ୟର 6 ଜିଲ୍ଲାକେ ମୌସୁମୀ ବାୟୁ ପହଞ୍ଚବାର ଲାଗି ପାଗ ଅନୁକୂଳ ରହିଛି। ଯୋଗ ସମାସ୍ତି ସକାରାତ୍ମକ ପରିବର୍ତ୍ତନ ଆଣିପାରିଛେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଆଉ ସମାଜ ଲାଗି ଯୋଗର ବାର୍ତ୍ତାକେ ନେଇକରି ଆଜି ସାରା ପୃଥିବୀନ ପାଳନ କରାଯାଉଛେ 10ମ ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତୀୟ ହକି ଦଳର ସ୍ପନ୍ସରସିପ୍କେ ଅତ୍କା 3 ବଛର ବଢ଼ାଯିବା କହିଲେ ମୁଖ୍ୟମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀନ ଆଇବା କାଲ ହେବା ଦେବସ୍ନାନ ପୂର୍ଣ୍ଣିମା ନୀତି। ଆଉ ପଶ୍ଚିମ ଓଡ଼ିଶାର 6 ଜିଲ୍ଲା ସହିତ ରାଜ୍ୟର 24 ଜିଲ୍ଲାକେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।